କାହ୍ନୁଚରଣ ମହାନ୍ତିଙ୍କ ସୁପ୍ରସିଦ୍ଧ ଉପନ୍ୟାସ ହା ଅନ୍ନର ପଞ୍ଚଦଶ ଭାଗ। ଜଗୁ ଉମାକୁ ସାଙ୍ଗରେ ନେଇ ଯେତେବେଳେ ଗୋବିନ୍ଦ ସାହୁ ଘରେ ପହଞ୍ଚିଲା, ସେତେବେଳକୁ ସୂର୍ଯ୍ୟ ପ୍ରାୟ ବୁଡ଼ିବା ଉପରେ। ଉମା ଓଦାଲୁଗା ପିନ୍ଧି ଜଗୁର ଗାମଛାଟି ମୁଣ୍ଡରେ ପକାଇ ଆଗେ ଆଗେ ଚାଲିଛି, ଅଣ୍ଟା ଉପରେ ପାଣି ମାଠିଆ ଧରି। ତା ପଛରେ ଜଗୁ, ଗୋଟିଏ ହାତରେ ଠେଙ୍ଗା, ଆର ହାତରେ ପାଣି ମାଠିଆଟିଏ। ତାର ପିନ୍ଧିଥିବା ଖଦି ଲୁଗାଟି ମଧ୍ୟ ପାଣିରେ ଜୁଡ଼ବୁଡ଼ ହୋଇଛି। ମାଠିଆଟି ପିଣ୍ଡା ଉପରେ ରଖି ଠେଙ୍ଗାଟି କାନ୍ଥକୁ ଆଉ ଯାଇ ଜଗୁ ପ୍ରଥମେ ଘର ଭିତରକୁ ପଶି ବଡ଼ ପାଟିରେ ଡାକ ଛାଡ଼ିଲା, ମାଉସୀ। ରେଣୁ ବୋଉ ରେଣୁକୁ କାଖରେ ଧରି ଘର ଭିତରୁ ବାହାରି ପଡ଼ିଲେ। ଆଗରେ ଜଗୁକୁ ଦେଖି ସେ ଚମକି ପଡ଼ିଲେ, କେଜାଣି କ'ଣ ଉପଦ୍ରବ ଆରମ୍ଭ କରିବ ସେ। ମନରେ ଟିକିଏ ଭୟ ହେଲା, କିନ୍ତୁ ଜଗୁ ରେଣୁ ବୋଉଙ୍କୁ ଦେଖି ପେଟ ଭିତରେ ଘାଣ୍ଟି ହେଉଥିବା ସବୁ ରାଗ ରୋଷକୁ ଚାପି ରଖି ମୁଣ୍ଡ ନୁଆଁଇ ତାଙ୍କୁ ପ୍ରଣାମ କଲା। ରେଣୁ ବୋଉ ହସ ହସ ହୋଇ ପଚାରିଲେ, ଏ ଅପୂର୍ବ କୁଆଡ଼େ ମ, ମାମୁଁ ଘରକୁ ଯାଇଥିଲୁ ପରା, ମାମୁଁ ଘର ଭାତ ଖାଇ ମୁହଁ ଏମିତି ଶୁଖିଯାଇଛି କି। ଜଗୁ ବି ସାମାନ୍ୟ ହସିଲା, ଅବିକା ତ ଫେରୁଛି, ହଉ ଭଲ କଲୁ ବାପ, ବସି ଯା ଟିକେ। ରେଣୁକୁ କାଖରୁ ଓହ୍ଲାଇ ସେ ନିଜେ ଖଣ୍ଡେ ଛିଣ୍ଡା ଅଖା ଆଣି ପିଣ୍ଡାରେ ପକାଇଦେଲେ, ଚାଲି ଚାଲି ଆସିଛୁ, ଗୋଡ଼ ଥକି ଯାଇଥିବ, ବସ। ଜଗୁର ରୂପକୁ ଚାହିଁ, ଏ ଓଦା ଲୁଗାଟା ଯେ, ହଁ ଖରାରେ ଚାଲି ଚାଲି ଆସି ଦେହ ଗରମ ହେଲା ବୋଲି ନଈ ଧାରରେ ଗାଧୋଇ ପଡ଼ିଛି। ଜଗୁ ଅଖା ଉପରେ ବସିଲା, ରେଣୁ ବୋଉ କାନ୍ଥକୁ ଆଉଜି ବସି ରେଣୁକୁ କୋଳକୁ ଆଣି କହିଲେ, ଭଲ କଲୁ, ଯେଉଁ ତାତି ପଡ଼ିଛି ଦେହ ହାତ ତ ଜଳି ଯାଉଛି। ଉମା ଦୁଆର ଚାଳିର ଖୁଣ୍ଟକୁ ଆଉଜି ଠିଆ ହୋଇଥିଲା, ତାକୁ ଚାହିଁ କହିଲେ, ସେଠି କାହିଁକି ଠିଆ ହୋଇଛୁ ଉମି, ପିଣ୍ଡା ଉପରକୁ ଆ, ଓଦା ଲୁକାଟା ବଦଳି ପକା, ଯା ଅଲୁଗୁଣିରେ ମାଆର ଗାମୁଛା ଅଛି। ଉମା ମୁଣ୍ଡର ଲୁଗା ଟାଣି ପିଣ୍ଡା ଉପରକୁ ଉଠିଲା, ନଈ ପଡ଼ି ହାତ ଦେଇ ଦୁଇଜଣଙ୍କ ମଝିରେ ଘର ଭିତରକୁ ଗଲା। ରେଣୁ ବୋଉ ତା ଆଡ଼କୁ ମୁହଁ ଫେରାଇ ବ୍ୟସ୍ତ ହୋଇ କହିଲେ, ଲୁଗାଖଣ୍ଡ ହକାଳି ଆସିବାକୁ ଦିନ ଦ୍ୱିପହରୁ ଗଲୁଣି, ଫେରୁ ଫେରୁ ତୋର ସଞ୍ଜ ବୁଡ଼ିଲା, ଏ ଯେଉଁ ଖରା ପଦାକୁ ବାହାରିଲେ ତାଳୁ ଫାଟିଯାଉଛି, କୁଆଡ଼େ ରହିଗଲୁ। ଜଗୁ କହିଲା, ମୁଁ ଫେରିଲା ବେଳକୁ ତାକୁ ନଈକୂଳ ଆମ୍ବ ଗଛ ମୂଳରେ ଦେଖିଲି, କୁଆଡ଼େ କେହି ନାହିଁ, ପିଲା ଲୋକ ଖରା ତାତିରେ ଏକୁଟିଆ ବସି କାନ୍ଦୁଛି, ଆଉ କାନ୍ଦିଲେ କି ହେବ ଲୋ ମା, ଯିଏ ମରିଛି ସେ ଆଉ ଫେରିବ ନାହିଁ। ମନକୁ ବୋଧ ସୋଧ ଦେଇ ନିଜେ କିପରି ବଞ୍ଚିବା ସେ କଥା ଆଗ ବିଚାର, ନିଜେ ଭଲ ତ ଦୁନିଆ ଭଲ କିରେ ପୁଅ। ହଁ ତା ନୁହେଁ ଆଉ କ'ଣ, ବୋଉ ମଲା ଉମିକୁ ତମରି ହାତରେ ସମର୍ପି ଦେଇଗଲା, ତାର ଆଉ କିଏ ଅଛି, ତମେ ଯଦି ନ ଚାହିଁବ ସେ ଛତରକୁ ଯିବ ସିନା, କାହିଁକି ଆମେ କ'ଣ ତାକୁ ଅଣହେଳା କରୁଛୁ, ତେବେ ଯାହାର ଯେତିକି ଶକ୍ତି ସେ ସେତିକି ବୋଝ ମୁଣ୍ଡାଇବ ସିନା, ଆମେ ତ ନିପାରିଲା ଲୋକ। ହସି ହସି ଜଗୁ କହିଲା, ସେ କଥା କହିଲେ କିଏ ଶୁଣୁଛି, ଭଲମନ୍ଦକୁ ଯିଏ କହିବ ତମକୁ କହିବ, ଉମି ଦାଣ୍ଡକୁ ବାହାରିଲେ ରାଜ କାହାକୁ। ରେଣୁ ବୋଉ କ'ଣ ଭାବିବାକୁ ଲାଗିଲେ। ଜଗୁ କହିଲା, ମାର ତାର ଯାହା କର, ସେ ଯେପରି ହେଲେ ମୁଠିଏ ଖାଇବାକୁ ପାଏ, ସବୁଦିନ କାହୁଁ ପାଇବୁ ବାବୁ, ଯେତେଦିନ ଚଳୁଛି ଚଳୁ, ଶେଷକୁ ସଭିଙ୍କୁ ତ ଛତର ଖୋଜି ଯିବାକୁ ହେବ। ଜୀବନ ଉପରେ ପଡ଼ିଲେ ଲାଜ ସରମ ଭଲମନ୍ଦ ମାନ ମର୍ଯ୍ୟାଦା ଲୋକହସାକୁ ପଚାରେ କିଏ। ଜଗୁ ଚିନ୍ତା କରିବାକୁ ଲାଗିଲା, ହଠାତ୍ ରେଣୁ ବୋଉଙ୍କ କଥାର ଧରଣଟା ଏପରି ବଦଳିଗଲା କିପରି, ତାକୁ ଦେଖିଲେ ସେ ତ ଆରମ୍ଭରୁ ଚିଡ଼ିଚିଡ଼ି ହୁଅନ୍ତି, ଆଜି ଏପରି ଭଦ୍ର ଭାବରେ ଆଦର ଦେଖାଇ ଆହ୍ଲାଦରେ ମନ ଖୋଲି ସବୁ କହୁଛନ୍ତି, ଅତି ଆପଣାର ଲୋକ ପରି, କି ସୌଭାଗ୍ୟର କଥା। ହଁ ମଣିଷର ମନ, ମଣିଷର ପ୍ରକୃତି ସାମାନ୍ୟ ସାମାନ୍ୟ ଘଟଣାରେ ବଦଳି ଯାଇପାରେ। ଉମା ବୋଉଙ୍କର ମୃତ୍ୟୁର ପ୍ରଭାବରେ ଏହାଙ୍କ ମନରେ ଅନୁତାପ ଆସିଛି, କ୍ଷଣିକ ହେଉ ପଛେ ଉମାର ଦୁରବସ୍ଥା ଦେଖି ଦୁର୍ଦ୍ଦଶା କଥା ଭାବି ତାଙ୍କ ମନରେ ପରିବର୍ତ୍ତନ ଆସିବା ସମ୍ଭବ। ମଣିଷର ହୃଦୟ ତ ଲୁହାର ପଥର ନୁହେଁ, ଲୁହା ବାଙ୍କିପାରେ, ପଥର ଭାଙ୍ଗିପାରେ, ହୃଦୟଟା ତରଳିବ ନାହିଁ କାହିଁକି। ସେ ଖୁସି ହୋଇ କହିଲା, କାହିଁକି ଦୁନିଆରେ କେଉଁ କଥାଟା ଅଚଳ ହୋଇ ରହିଯାଇଛି, ତମେ ଯଦି ଗରିବ ଉମା ପାଇଁ ଛାତି ପତାଇବ, ତାକୁ ଆଦର ସ୍ନେହ କରିବ, କୋଳକୁ ଟାଣି ନେବ, ତମ ପ୍ରତି ଠାକୁରେ ସନ୍ତୁଷ୍ଟ ହେବେ, ତମର ଦୁଃଖ ସେ ନିଶ୍ଚୟ ହରଣ କରିବେ। ରେଣୁ ବୋଉ କିପରି ଭାବରେ ତାଙ୍କର ମନ କଥାଗୁଡ଼ିକ କହି ଜଗୁର ମନ ନେବେ କିଛି ସ୍ଥିର କରିପାରିଲେ ନାହିଁ, କହୁ କହୁ କ'ଣ କହିଦେଉଥିବେ। ଜଗୁ ଯେପରି ଆଣ୍ଡୁଆ ପିଲା କାଳେ ବିରକ୍ତ ହେଉଥିବ, ସେତିକି ତାଙ୍କର ପ୍ରାଣେ ଡର। ସେ ରହି ରହି କହିଲେ, ଠାକୁରେ ତ ପଛ କଥା, ତୁ ଯଦି ମନ କରୁ ଗୋଟାଏ ଗରିବ କୁଟୁମ୍ବ କ'ଣ ଖାଇବା ବିନା ଉପାସରେ ମରିବେ, ସେଇ ଉମି କଥା ମୁଁ କହୁଛି, ଉମି ଠେଇଁ ତୋର ଯେପରି ଶ୍ରଦ୍ଧା, ଆହା ନିଜ ଲୋକଙ୍କ ଠାରୁ ବଳି, ତୁ ଚାହିଁଲେ କ'ଣ ସେ ଚଳିଯିବ ନାହିଁ, ମୋତେ ତା ପାଇଁ ଯାହା କରିବାକୁ କହିବ ମୁଁ ରାଜି ଅଛି, କେଜାଣି କାହିଁକି ତାର ଦୁଃଖ କଷ୍ଟ ଦେଖିଲେ ମୋତେ ଭାରି କଷ୍ଟ ଲାଗେ। ଲାଗିବାର ତ କଥା, ତାଠି ତୋର ଯେପରି ସ୍ନେହ ହେଲେ ଖାଲି ଉପର ଠାଉରିଆ ଶୁଖିଲା ସ୍ନେହ କଲେ କଣ ତାର ଦୁଃଖ ଯିବ କି କାହାରି ଦୁଃଖ ଯିବ ନାହିଁ? ଉମାକୁ ଲକ୍ଷ୍ୟ କରି କହିଲେ, ଆଲୋ ଉମି, ଗାଧୋଇ କରି ଆସିଛୁ, ପାଣି ଧରିବ। ସଙ୍ଗା ଉପରେ କାଇଁଚ ପାଛିଆରେ ମୁଢ଼ି ଅଛି, ଗଣ୍ଡାଏ ପାଟିକି ପକାଇଦେ। ହଁ, ବେଳ ଯେମିତି, ଏଥିରେ ମୂର୍ତ୍ତିକିଆକୁ କିଏ ସିଦ୍ଧି ବଘାରିବାକୁ ଯାଉଛି? ସାତ ଦିନରେ ପଞ୍ଚାମୃତ ପାଣି ଛିଞ୍ଚି ହାଣ୍ଡି ବଦଳାଇ ଦେଲେ ଗଲା। ଜଗୁ କହିଲା, ସୁବିଧା ଅସୁବିଧା ଘିନି ସବୁ। ଆରେ ପୁଅ, ତୁ ଓଦାଲୁଗା ପିନ୍ଧି ବସିଲୁ ଯେ, ଗାମୁଛାଟା ବଦଳି ପକା, ଥାଉ ଖରାଦିନ ତ। ହଁ, କଣ କହୁଥିଲି, ପୁଅରେ ମନରେ କିଛି ଘେନିବୁ ନାହିଁ, ଯେତେବେଳେ ବେଳ ଥିଲା ମୁଁ କହି କହି ଥକିଗଲି। ଇଏ ତ ଗଞ୍ଜେଇ ଧୂଆଁ ଟାଣି ଭୋଳ, ମୋ କଥାରେ କାନ ଦେଉଛି କିଏ? ମୋ ସାନ କୁହା ମାନି ଯଦି କେଉଁଠି ହେଲେ ଉମାକୁ ନେଇ ଛନ୍ଦି ଦେଇଥାନ୍ତେ, ଏତେବେଳକୁ ତା ନେଇ ଭାବନା ପଡ଼ିଥାନ୍ତା କାହିଁକି? ଯାହା ହୋଇନାହିଁ ଅବିକା ସେ କଥା ତ ହୋଇପାରିବ ନାହିଁ। ଏ ବର୍ଷଟା କଟୁ, କଟିବ କେମିତି? ଯେଉଁ ଅଭାବ ଉମା ବୋଉ ଯେତେବେଳେ ମୋ ହାତକୁ ମାହାର୍ଦ୍ଧ ଦେଇଛି, ତା ପାଇଁ ଯାହା ଖର୍ଚ୍ଚ ମୁଁ ଦେବି, କିନ୍ତୁ ବୁଝି ଖବରଦାର, ଏକଥା ଯେମିତି ବାପାଙ୍କ କାନକୁ ନ ଯାଏ। ସେଇ ତ ଅଡ଼ୁଆ, ତା ନହେଲେ ଉମାକୁ ତ ତମ ଘରେ କିଛି ଦିନ ରହିବାକୁ ଛାଡ଼ି ଦିଅନ୍ତି, ଲୋକେ ଦେଖି ନ ପାରି ସହି ନ ପାରି କହିବେ। କହିଲେ କିଏ ଶୁଣୁଛି? ଗାଁଟାରେ ତ ଏତେ ଲୋକ, କହିବାକୁ ସମସ୍ତେ। ବିପଦ ଆପଦ ବେଳେ କିଏ ଆସି ଦୁଆରେ ଗୋଡ଼ ଦେଲା? ଜଗୁ ମୁହଁରେ ହାତ ବୁଲାଇ କହିଲା, ଏ ଗାଁ ଲୋକଙ୍କୁ ମୁଁ ଖିଏ କୁଟା ପରି ଘେନେ ନାହିଁ, ତମକୁ ବି ଏକଥା କହିବାକୁ ପଡ଼ିନଥାନ୍ତା। ଉମି ମୋର ଭଉଣୀ, ସେ ତମମାନଙ୍କର ଦାଉ ସହି ଗଞ୍ଜଣା ସହି ଉପାସ ଭୋକରେ ତମରି ଗୋଡ଼ତଳେ ପଡ଼ି ସୁଖି ସୁଖି କଳାକାଠ ହୁଅନ୍ତା। ମୋର ଯଦି ଶକ୍ତି ଥାନ୍ତା, ସ୍ୱାଧୀନତା ଥାନ୍ତା, ମୁଁ ଏକଥା କରି ଦିଅନ୍ତି ନାହିଁ। ତମ କହିବା ଆଗରୁ ମୁଁ ତାର ହାତ ଧରି ଘରକୁ ନେଇଯାଆନ୍ତି, ବୁଝିଲ ମାଉସୀ? ଘୃଣାରେ ତାର ନାକପୁଡ଼ା ଫୁଲି ଉଠିଲା। ସେ ପୁଣି କହିଲା, ଲୋକେ ଥଟ୍ଟା କରିବେ, ତମେ ବି ଥଟ୍ଟା କରିଛ, ତମର ମନ ଯେମିତି, ଭାବନା ଯେମିତି, ପ୍ରକୃତି ସେମିତି, କଥା ବି ସେମିତି। ତମର ଥଟ୍ଟା ତାମସାକୁ ଜଗୁ କି ଖାତିର କରିବା ଲୋକ? ରେଣୁବୋଉ ହସି ହସି କହିଲେ, ପୁଅ, ମୁଁ ତ ଟାହି କରିନାହିଁ, ତୁ ସେଦିନ ବୁଝିଲୁ ଓଲଟା। ତୁ ଯଦି ଜାତି ପୁଅ ହୋଇଥାନ୍ତୁ, ସତ କହିଲୁ, ଉମା କ'ଣ ତୋର ଲାଖି ନୁହେଁ? ପାଞ୍ଚଖଣ୍ଡି ଗାଁରେ ଉମା ପରି ସୁନ୍ଦର ଲକ୍ଷ୍ମୀ ପିଲାଟାଏ ବାହାର କଲୁ ଦେଖି? ସେ ଘର ଭିତରକୁ ଚାହିଁଲେ ଉମା ଓଦାଲୁଗାଟି ଶୁଖାଇବାକୁ ପଦାକୁ ଆସୁ ଆସୁ ଖୁଡ଼ିର କଥା ଶୁଣି ଓଢ଼ଣା ଟାଣି ଫେରିଗଲା। କେଜାଣି କାହିଁକି ତାର ମୁହଁଟା ରକ୍ତହୀନ ଦେଖାଗଲା, ଛାତି ଦାଉଁ ଦାଉଁ ପଡ଼ିଲା। ସତେ କି ଗୋଡ଼ ହାତରୁ ପ୍ରାଣ ଛାଡ଼ି ଆସୁଛି? ଖୁଡ଼ିଙ୍କର ଆଜିକାର ବ୍ୟବହାର ଦେଖି, କଥାଭାଷା ଶୁଣି ସେ ଆରମ୍ଭରୁ କିଛି ବୁଝିପାରିନଥିଲା। ଏତେ ଶୀଘ୍ର ମଣିଷର ଏପରି ପରିବର୍ତ୍ତନ ହୁଏ କି? ଅସମ୍ଭବ। ଖୁଡ଼ିଙ୍କର ପ୍ରତ୍ୟେକ କଥାରେ କିଛି ଗୋଟେ ଭିତିରି ଅର୍ଥ ଆଉ ଉଦ୍ଦେଶ୍ୟ ଅଛି। ଉଦ୍ଦେଶ୍ୟ ଯାହା ହେଉ, ଉମାର ସେଥିରେ ଯାଏ ଆସେ କ'ଣ? ସେ ତ ଗୋଟାଏ ଗୋଡ଼ ଘର ଭିତରେ ରଖି ଆର ଗୋଡ଼ ଦାଣ୍ଡକୁ ଟେକିଛି। ତା ନାମରେ ଲୋକେ ପାଞ୍ଚ କଥା କହିଲେ କି ତାର ଚରିତ୍ର ବ୍ୟବହାର ନେଇ ପ୍ରତିବାଦ କଲେ ସେ ଶୁଣିବ କାହିଁକି, ଖାତର କରିବ କାହିଁକି? ଲୋକଙ୍କର ଅଲଣା ସୁହାଗ ସହାନୁଭୂତିରୁ ତାକୁ ମିଳିବ କ'ଣ? ସେ ଯଥେଷ୍ଟ ସହିଛି, ଯଥେଷ୍ଟ ବରଦାସ୍ତ କରିଛି, ଏଣିକି ଆଉ ସେ ଦବିକିରି ରହିବ ନାହିଁ। ଡରିହରି ପଥର ପରି ସର୍ବସହଣୀ ହୋଇ ମଥା ନୁଆଁ ଅପସରି ଯିବ ନାହିଁ। ତାକୁ ଯେ ପଦେ କହିବ, ସେ ତାର ଯଥାର୍ଥ ଉତ୍ତର ତାର ମୁହେଁ ମୁହେଁ ଦେବ ଅବଶ୍ୟ। ବିପଦ ଆସିବା ଯାଏଁ ସିନା ଭୟ, ଆସିଗଲେ ତ କଥା ସରିଲା। ରେଣୁବୋଉଙ୍କ କଥା ଶୁଣି ଜଗୁ ବି ଅନେକ ଭାବିଲା। ଲୋକଙ୍କର ଢଙ୍ଗ ଦେଖ, ବଡ଼ ସହଜରେ ଲୋକେ ବହୁତ କଥା ଅନୁମାନ କରିନିଅନ୍ତି, ଯେତେ ଦୁହାଇ ଦେଲେ ବି ସେମାନଙ୍କର ପତିଆରା ଆସେ ନାହିଁ। ଆଚ୍ଛା, ଦେଖାଯାଉ ସେମାନଙ୍କର ଉଦ୍ଦେଶ୍ୟଟା କ'ଣ, ଅନୁମାନକୁ ପକ୍ଷୀ ବାନ୍ଧି କେତେ ଉପରକୁ ଉଡ଼ିଯାଇପାରନ୍ତି। ସେ ମନେ ମନେ ହସି ଟିକିଏ ଜୋର ଆଉ କଠିନ କଣ୍ଠରେ କହିଲା, ଉମା ମୋ ଲାଖି କି ନୁହେଁ ସେ କଥା ମୁଁ ଜାଣେ, ତାକୁ ମୁଁ ସୁଖ ପାଏ, ବାସ୍ ଏତିକି। ତମେମାନେ ଯେଉଁ ମତଲବ ଦେଖେଇ ଦେଖେଇ କଥାଗୁଡ଼ାକ ଫୋପାଡ଼ିଲା ପରି କହୁଛ, ଜଗୁଟା ଯେତେ ହୁଣ୍ଡା ହେଲେ ବି ସେ ଗୋଟେ ମଣିଷ, ତମ କଥାର ମର୍ମ କ'ଣ ସେ ବୁଝିନାହିଁ? ବେଶ ବୁଝିଛି, ମାହାର୍ଦ୍ଧ ପାଖରେ ଜାତି ଅଜାତି ଲାଖି ଅଲାଖି ନଥାଏ। ମାହାର୍ଦ୍ଧ ହାତରେ ଦେଇ ତା ବୋଉ ମୋତେ ପୁଅ କରିଛି, ଉମା ମୋର ଭଉଣୀ, ବୁଝିଲ ମାଉସୀ, ଉମା ମୋର ଭଉଣୀ। ତା ହୋଇନଥିଲେ ଜଗୁ ଜାତି ଅଜାତି ଘେନି ବସିନଥାନ୍ତା ଆଜି ଯାଏଁ। ଉମା ବି ତମର ଗଳଗ୍ରହ ହୋଇ ତମ ଘରେ ଦୁଃଖ କଷ୍ଟ ସହି ମୁହଁମାଡ଼ି ପଡ଼ିନଥାନ୍ତା। କେତେଦିନ ଯାଇ ଜଗୁର ଘର ସେ ଉଜ୍ଜଳ କରନ୍ତାଣି, ନହେଲେ ଜଗୁର କାନି ଧରି ବାଟ ଉପରକୁ ବାହାରି ପଡ଼ନ୍ତାଣି, ବୁଝିଲ? ଜଗୁ ଏକାସ୍ୱରରେ ଏତେ ଗୁଡ଼ାଏ କଥା କହିଗଲା। ରେଣୁବୋଉଙ୍କ ମୁଣ୍ଡରେ ସତେ ଯେପରି ବଜ୍ର ପଡ଼ିଲା, ସେ ଲାଜରା ହୋଇ ତଳକୁ ମୁହଁ ପୋତିଲେ, ଉତ୍ତର ଦେବାର ବାଟ ଖୋଜି ପାଇଲେ ନାହିଁ। ଉମା ମଧ୍ୟ ଘର ଭିତରେ ଅବାକ୍ ହୋଇ ଜଗୁ ଭାଇର ଉତ୍ତେଜିତ କଥାଗୁଡ଼ାକ ଶୁଣିଗଲା। କ'ଣ କହିବ କହିବ ହେଲା, କିନ୍ତୁ ସତ ଯେପରି କିଏ ତାର ମୁହଁ ବନ୍ଦ କରି ଧରିଲା। ଶେଷକୁ ରେଣୁବୋଉ ଡରି ଡରି ଧୀରେ ଧୀରେ କହିଲେ, ମୁଁ ବି ତ ସେଇ କଥା କହୁଥିଲି ବାବୁ, ମୁଁ କ'ଣ ଜାଣିନାହିଁ, ଅପା ତୋତେ ମହାର୍ଦ୍ଦ ଦେଇ ପୁଅ କରିଥିଲେ, ସାଆନ୍ତେ ଥାନ୍ତି, ସେ ତ ବହୁତ ଦିନ ତଳର କଥା, ଯେଉଁଦିନ ଉମି ବୁଢ଼ୀ ମରୁଥିଲା ତୁ ତୋର ନିଜ ଜୀବନ ପାଣି ଛଡ଼ାଇ ତାକୁ ମରିଲା ଠାରୁ ଉଦ୍ଧାର କରିଥିଲୁ। ତେବେ ଜଗୁ କହିଲା, ତେବେ ଫେବେ ଆଉ କିଛି ନାହିଁ ମାଉସୀ, ତାକୁ ମଲାଠୁ ଦିନେ ବଞ୍ଚେଇଥିଲି, ମୋ ଆଖି ଆଗରେ ମୁଁ ତାକୁ ମରିବାକୁ ବା ଛତରରେ ପଶିବାକୁ ଛାଡ଼ିଦେବି କିପରି କହିଲ। ମୁଁ କହିଯାଉଛି ଉମା, ଯେତେଦିନ ଯାଏ ପର ଘରକୁ ନ ଯାଇ ତମ ଘରେ ଥିବ ମୁଁ ନିଶ୍ଚୟ ତାର ସବୁ ଖର୍ଚ୍ଚ ତୁଲାଇବି। ଯଦି ମୁଁ ନ ପାରେ, ଯଦି ତମେ ବି ତାକୁ ଚଳାଇ ନ ପାର, ତେବେ ସେ ଛତରରେ ପଶିବ, କିନ୍ତୁ ଏକା ନୁହେଁ, ମୋ ସାଙ୍ଗରେ। ଉମି ଶୁଣ ତ, ଉମାର ଆସିବାକୁ ଗୋଡ଼ ଚଳେଇଲା ନାହିଁ। ଜଗୁ ପୁଣି ଡାକିଲା, ଡରୁଛୁ କାହାକୁ ତୁ, ବାଟରେ ବସିଲା ଲୋକର କେଉଁଠିକି ଆଉ ଡର, ଦାଦି ଖୁଡ଼ିଙ୍କ ଆଶ୍ରାରେ ପଡ଼ି ରହି ତୋର ଭବିଷ୍ୟତ ଉଜ୍ଜଳ କରିସାରିଛୁ, ଆଉ ଅଧିକ କ'ଣ। ଶୁଣ ଏଠିକିଆ, ଉମା ବାଧ୍ୟ ହୋଇ ଯନ୍ତ୍ରଚାଳିତ ପରି ଆସି ମୁଣ୍ଡର ଓଢ଼ଣା ଟାଣି ତାର ଖୁଡ଼ି ପଛରେ ଠିଆ ହେଲା। ଜଗୁ କହିଲା, ଦେଖ ତୋର ଖୁଡ଼ିର ମୁକାବିଲାରେ କହିଯାଉଛି, ମୁଁ ଯେକୌଣସି ଉପାୟରେ ତୋର ଚଳିବାର ଖର୍ଚ୍ଚ ଆଜିଠାରୁ ଯୋଗାଇବି, ଘରର ଆଉ ମାନେ ଯେପରି ଚଳିବେ ତୋତେ ବି ସେମିତି ଚଳିବାକୁ ହେବ, ବୁଝିଲୁ। ଉମା ନୀରବ ରହିଲା। ଜଗୁ କହିଲା, ଲୋକେ ବାର କଥା କହିବେ, ତୋର ଏଇ ଖୁଡ଼ି ବି ତୋତେ ଟାହିଟାପରା କରି ଅନେକ କଥା କହିବେ। ରେଣୁବୋଉ, ମୁଁ କ'ଣ ଏଡ଼ିକି ଅମଣିଷ ଅଜାଣିଲା ଲୋକ। ଜଗୁ, କୁହନ୍ତୁ ସେତିକି ତୋର ଭାବନା କ'ଣ, ବାଟରେ ବସିଲା ଲୋକର ଟାହିଟାପରାକୁ ଡର କ'ଣ ଲୋ, ଯେତେଦିନ ଭଲରେ ଚଳୁଛି ଚଳୁ, ଯେଉଁଦିନ ନ ଚଳିବ ସେଦିନ ଯାଇ ଛତରରେ ଆଶ୍ରା ଲୋଡ଼ିବୁ। ତେବେ କହି ରଖୁଛି, ତା ଆଗରୁ ଟିକେ ତୋର ଜଗୁ ଭାଇକି ପଚାରିବୁ, ବୁଝିଲୁ, ଯା। ରେଣୁବୋଉଙ୍କର ମନ କଥା ଘଟିଲା, ଏକା ଉମିର ଆଖିରେ ଲୁହ ଢଳ ଢଳ ହେଲା। ଜଗୁ ଘରକୁ ଫେରିଲା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ହା ଅନ୍ନର ପଞ୍ଚଦଶ ଭାଗ। ରହିଲୁ, ନମସ୍କାର।